ଯୀଶୁ ସ୍ୱର୍ଗେ ଯିବା ଆଗେ କହିଲା, ଆଇରି ଗୋଟିନ ମୁଇଁ ଇ ଜଗତି ଆଇବି। ଯୀଶୁ ମିଚ ନା କହେ, ତାର ସବୁ କଥା ସତାଏ। ସେ ଆଇରି ଗୋଟଥର ଇ ଜଗତ ଆନି ଆଇସି। ଯୀଶୁ ଶିକ୍ଷା ଦେଲା ଅଛେ, ସ୍ୱର୍ଗ ଗୋଟିନ ଖୁଲା ହେଇସି। ଆଇରି ତୁରିବାସି, ଆଇରି ମୁଖ୍ୟା ଦୂତ କଲାର ହି କହିସି, ତାର ପଛେ ଯୀଶୁ ଇ ଜଗତି ଆଇସି। ସବୁ ଲୋକ ଇ ଜଗତରେ ଯୀଶୁ କେ ଦେଖବାଏ। ଆରି ଗୋଟର ଯୀଶୁ ମାପରୁ କା କାଜେ ଆଇବା ଅଛତ୍, ସେ ତାଙ୍କର ଲୋକ ମନକେ ଉପରେ ନେବାକେ ଆଇବାଏ। ଜନ ମନ ଯୀଶୁକେ ବିଶ୍ୱାସ କରି ମରଲାଏ, ସେମାନ ଜୀବନ ପାଇ ଉଠବାଏ। ସେ ମନକେ ଆଇରି ଗୋଟେ ନୂଆ ଗାଗର ଦେବାଏ। ଯୀଶୁ ବାଦଲତି ଆଇବା ଆନେ ଶବ୍ଦ ହେସି। ଜନ ମନ ଯୀଶୁକେ ବିଶ୍ୱାସ କରି ମରଲାଏ ଅଛତ୍, ସେମାନ ଆଗେ ଉଠବାଏ। ଆରି ଜନ ମନ ଯୀଶୁର ସେବା ନା କରଲା ଅଛତ୍, ସେମାନ ନର୍କେ ଯିବାଏ। ସେମନ ସଙ୍ଗେ ମିଶି ଯୀଶୁକେ ମିଶବାକେ ବାଦଲିତେ ଯିବୁ। ଏସବୁ ଆକିର ଟିପ୍ସି ମାରିଲା ଭିତରେ ହେସି। ଆଇରି ସେମନ ସବୁଦିନର କାଜେ ତାଙ୍କର ସଙ୍ଗେ ରେବାଏ। ଜନ ମନ ଯୀଶୁକେ ନାଇ ବିଶ୍ୱାସ କରି ମରଲା ଅଛତ୍, କି ବିଶ୍ୱାସ ନାଇ କରବାର, ସେମନକେ ସେ ଆସି ଦଣ୍ଡ ଦେବାଏ। ଆଇରି ସେମନକେ ନରକ୍ତି ଜୟ ଲଗେ ପଠାଇ ଦେବାଏ। ଯୀଶୁ ଦେର୍ଦାଏ ମିଶା ଆସି ହାଇଟା କାଜେ ସବୁବେଳେ ତିଆର ହୋଇ ରେବାର। ଯୀଶୁ ସଙ୍ଗେ ଭେଟ ହେବାକେ ତିଆର ଆଚାସ କି? ପାପ କାମ ଛାଡ଼ି ଯୀଶୁକେ ଧନ୍ୟବାଦ ଦିଆସ, ସେ ତମର ଲାଗି ମରଲା ଅଛେ। ଆରେ ତମର ଜୀବନ ଭିତରେ ତାଙ୍କେ ଠାନ ଦିଆସ, ଯେତକି ବେଲେ ତାଙ୍କେ ଥାନ ଦେବାସ ତମକେ ଯିବାକେ ଶାରଦା ଲାଗସି। ଆରେ ଏକାତା ଭିନ୍ ଲୋକମାନକେ ମିଶା ସାଙ୍ଗଲେ ନୂଆ ଜୀବନ ନୂଆ ବିଷୟକେ ଜାଣିଲା ପାର ଲାଗସି। ଜନ ମନ ତାଙ୍କେ ବିଶ୍ୱାସ କରବାଏ, ସେ ମନକେ ସେ ଏ ନୂଆ ଜୀବନ ଦେଇସି। ତେବେ ତମେ ଲାଜ ନେଇ କରା, ଯୀଶୁର ପାଖେ ଆଶା ଜେର୍ଦାଏ ଯୀଶୁ ଆଇବାଏ, ତମେ ସର୍ଦାତି ତାର ସଙ୍ଗେ ମିଶବାସ।